ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତର ଆଜ ଦୁଇ ନମ୍ଘର ଦିନ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଆଜ ହୀରାକୁଦ ଜଲଭଣ୍ଡାରକେ ଲାଗିକରି ଥିବାର ଜମାଦାର ପାଲିନ ସମ୍ବଲପୁର ସହର ଲାଗି ଚବିଶ ଘଣ୍ଟିଆ ପିଇବାର ପାଇନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତା ଋତୁରୁ ସଦର ମହକୁମାନ ନୂଆ ଟ୍ରମା କେୟାର କୁଠା, ଓପିଡି ଆର୍ ସିଏସ୍ଏସ୍ଡି କୁଠାର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। 2026-27 କେନ୍ଦ୍ରୀୟ ବଜେଟ୍ ଲାଗି ପ୍ରସ୍ତାବ ଗ୍ରହଣ ଉଦ୍ଦେଶ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗଲାକାଲି ନୂଆଦିଲ୍ଲୀନ ବଜେଟ୍ ପରାମର୍ଶ ବୈଠକ ହୋଇଯାଇଛି। ଏଥି ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ସାମିଲ ହୋଇଥିବାର ବେଲ୍କେ ଓଡ଼ିଶା ତରଫ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ପର୍ଯ୍ୟଟନ, ଜଲଜୀବନ ମିଶନ, ଧାନଘିନା କାର୍ଯ୍ୟକ୍ରମ ସହିତ 9ଟା ବିଷୟ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବୈଠକରେ ଆଲୋକପାତ କରିଥିଲେ। ଓଡ଼ିଶା ତରଫ ଉଠାଯାଇଥିବା ଦାବି ଆର୍ ପ୍ରସ୍ତାବମାନଙ୍କେ ଗଭୀରତାର ସହିତ ବିଚାର କରାଯିବା ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଆଶ୍ୱାସନା ଦେଇଛନ୍। ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ଅଧୀନ ଥିବାର ଓଡ଼ିଶା ଗ୍ରାମୀଣ ବିକାଶ ଆର୍ ମାର୍କେଟିଂ ସୋସାଇଟି ଉର୍ମାସ ତରଫ ଭୁବନେଶ୍ୱର ୟୁନିଟ୍ 3 ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଶିଶିର ସରସ 2026 ମେଳା ଗଲାକାଲି ଉଦ୍ଘାଟି ଦିଆଯାଇଛି। ମତ୍ସ୍ୟ ଆର୍ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମେଳାକେ ଉଦ୍ଘାଟନ କରିଛନ୍। ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନକେ ସାକାର କରୁଥିବାର ମେଳା ସ୍ୱଦେଶୀ ଆର୍ ଜିଆଇ ଟେକ୍ ପାଇଥିବାର ସମ୍ବଲପୁରୀ ଆର୍ ସୁବର୍ଣ୍ଣପୁର ହସ୍ତତନ୍ତ, କୋରାପୁଟର କଲାଜିରା ଚାଉଲ ଆର୍ ସୁନ୍ଦରଗଡ଼ର ମଡ଼ିଆ ବାଗିର ଦରବ ଜାତୀୟ ସ୍ତରର ପରିଚୟ ପାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ଆଇବ 18 ତାରିଖ ହେବାରକେ ଥିବାର ମେଳାଥି 340ଟା ଷ୍ଟଲ୍ ଲାଗିଛେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ଗଲାକାଲି ଶକ୍ତି ବିଭାଗର ଚାଲିଥିବାର ଭିନ୍ ଭିନ୍ କାମର ସମୀକ୍ଷା ବୈଠକ ହୋଇଯାଇଛି। ଏହି ବୈଠକରେ ବିଦ୍ୟୁତ୍ ସଂସ୍ଥାମାନଙ୍କୁ ଶକ୍ତି ଉତ୍ପାଦନ ଆର୍ ବାଣ୍ଟିବାର କ୍ଷେତ୍ର ବିଷୟ ଉପରେ ଆଲୋଚନା କରାଯାଇଛି। ରାଜ୍ୟର ଲୋକ ସୁଲଭ, ନିରବଚ୍ଛିନ୍ନ ଆର୍ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକେ ସୁନିଶ୍ଚିତ କରିବାର ଉପରେ ମୁଖ୍ୟ ଶାସନ ସଚିବ ଜୋର୍ ଦେଇଛନ୍। ଏତାର ସହିତ ଭୁବନେଶ୍ୱର ସହିତ କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର ଇଲାକା, ବରଗଡ଼ ସାରସମାଲ ଇଲାକା, ଥେରୁବାଲି ଜୟପୁର ଇଲାକା ଆର୍ ବରହମପୁର ବାଲିଗୁଡ଼ା ଇଲାକାନ 220 kV ବିଦ୍ୟୁତ୍ ସବ୍ଷ୍ଟେସନ୍ର ରି ନେଟ୍ୱାର୍କ ବିକାଶ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍। ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ଆର୍ ଜାତୀୟ ଯୁବ ଦିବସ ଅବସରରେ ଆଇବାକେଲ ରାଜ୍ୟର ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଆର୍ ବିଶ୍ୱବିଦ୍ୟାଳୟନ ବନ୍ଦେ ମାତରମ୍ର ସାମୂହିକ ଗାନ କରାଯିବା। ଏଥିଲାଗି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ବିଭାଗର ନିର୍ଦ୍ଦେଶ ଅନୁସାରେ ସକାଳ 11 ବଜେ ଶିକ୍ଷାନୁଷ୍ଠାନ ପରିସରନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସଭେ ଏକଠାନିଆ ହୋଇକରି ବନ୍ଦେ ମାତରମ୍ ଗାଇବେ। ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆର୍ ପର୍ଯ୍ୟଟନ ବିଭାଗ ତରଫ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହର 2 ନମ୍ଘର ସଂସ୍କରଣ ଆର୍ ଅନ୍ତର୍ଜାତୀୟ ବୁଦ୍ଧ ସମ୍ମିଳନୀ ଆଜିଠାନ ମୂଲ ହେଉଛି। ବୁଦ୍ଧପୀଠ ରତ୍ନଗିରି, ଉଦୟଗିରି, ଲଳିତଗିରିଠାରେ ଆଇବା 16 ତାରିଖ ତକ୍ ଏହି କାର୍ଯ୍ୟକ୍ରମ ଚାଲବା। କାର୍ଯ୍ୟକ୍ରମଥି ଦେଶ ବିଦେଶର ବୁଦ୍ଧଗୁରୁ, ଧର୍ମାବଲମ୍ବୀ, ଗବେଷକ ଆର୍ ବିଶିଷ୍ଟ ଐତିହାସିକମାନେ ଭି ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ଗଠିଥିବାର ପ୍ରଗତି ପ୍ଲାଟଫର୍ମ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପମାନଙ୍କେ ତୁର୍ତ୍ତି କରବାର ଲାଗି ବଡ଼ ଭୂମିକା ନେଉଛି। ଏହି ପ୍ଲାଟଫର୍ମ ଜରିଏ 85 ଲକ୍ଷ କୋଟିନ ଅତ୍କା ଟଙ୍କା ଖର୍ଚ୍ଚାତି ହୋଇଥିବାର ଭିନ୍ ଭିନ୍ ଯୋଜନା ଆର୍ ପ୍ରକଳ୍ପମାନଙ୍କର ସମୀକ୍ଷା କରାଯାଇକରି ସେଟାକେ ତୁର୍ତ୍ତି କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିଜେ 377 ପ୍ରମୁଖ ଯୋଜନାମାନଙ୍କର ସମୀକ୍ଷା କରିଛନ୍। ଏତାର ସହିତ 5 ଉଚ୍ଚସ୍ତରୀୟ ବୈଠକଥି ଭିନ୍ ଭିନ୍ ପ୍ରକଳ୍ପର ଗତି ଆର୍ ଦରକାରୀ ପରାମର୍ଶକେ ନେଇକରି ଆଲୋଚନା ଭିଲ ହୋଇଛି। ପଦମପୁର ଆର୍ବି ହାଇସ୍କୁଲ ପଡ଼ିଆଠାରେ ବୁଡ଼ାସମ୍ବର ସ୍ପୋର୍ଟିଂ ତରଫ ଗଲାକାଲି ସର୍ବଭାରତୀୟ ବୁଡ଼ାସମ୍ବର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ଟୁର୍ଣ୍ଣାମେଣ୍ଟକେ ଉଦ୍ଘାଟନ କରିଛନ୍। ଉଦ୍ଘାଟନୀ ମ୍ୟାଚ୍ ପଦମପୁର ଆର୍ ରାଉରକେଲା ଭିତରେ ଖେଳାଯାଇଥିଲା। ରାଉରକେଲା ଦଲ ପଦମପୁର ଦଲକେ 102 ରନ୍ଥି ହରାଇଥିଲା। ରାଜ୍ୟ ଶୀତଲହରୀ ଜାରି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଆର୍ ଅନୁଗୁଳନ ଜବର ଶୀତ ହୋଇପାରେ। ଗଲାକାଲି ରାଉରକେଲାନ ରାଜ୍ୟର ସବୁନୁ କମ୍ ତାପମାତ୍ରା 4.1 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେନ୍ତା ଝାରସୁଗୁଡ଼ାନ 4.5, ସୁନ୍ଦରଗଡ଼ନ 6.8, ସମ୍ବଲପୁର 9.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏଚ୍ନିର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।